ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନ ଅଭିଯୋଗ ପରିଚାଳନା ନିମନ୍ତେ ବିସ୍ତୃତ ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର। ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଏବଂ ନିରାପତ୍ତା ନିମନ୍ତେ ଗଠିତ ଜାତୀୟ ଟାସ୍କଫୋର୍ସର ଆଜି ବସିବ ପ୍ରଥମ ବୈଠକ। ବିଜେପିରେ ଯୋଗଦେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତୀୟ ମହିଳା କ୍ରିକେଟ୍ ଦଳ। ଅଭିଯୋଗ ସମାଧାନକୁ ସମୟବଦ୍ଧ, ସୁଲଭ ଏବଂ ଅର୍ଥପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ଜନ ଅଭିଯୋଗ ପରିଚାଳନା ପାଇଁ କେନ୍ଦ୍ର ସରକାର ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛନ୍ତି। କାର୍ମିକ, ଜନ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଜନସାଧାରଣଙ୍କ ଅଭିଯୋଗର ପ୍ରଭାବଶାଳୀ ସମାଧାନ ନିମନ୍ତେ ନିର୍ଦ୍ଦେଶାବଳୀରେ ନାଗରିକମାନଙ୍କୁ ସଶକ୍ତ କରିବା, ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା, ଅଧିକ ସ୍ୱଷ୍ଟତା ଆଣିବା ଏବଂ ଜନସାଧାରଣଙ୍କ ଅଭିଯୋଗର ସମାଧାନ ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ନାଗରିକମାନେ pgportal.gov ୱେବ୍ସାଇଟ୍ରେ ନିଜର ଅଭିଯୋଗ ପଞ୍ଜୀକରଣ କରିପାରିବେ। ଏହା ସିଙ୍ଗିଲ୍ ୱିଣ୍ଡୋ ପ୍ରକ୍ରିୟା। କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ଜନ ଅଭିଯୋଗ ପାଇଁ ନୋଡାଲ ଅଫିସର ନିଯୁକ୍ତ କରିବେ, ଯେଉଁମାନେ ତ୍ୱରିତ, ନିରପେକ୍ଷ ଏବଂ ଦକ୍ଷତାର ସହ ଅଭିଯୋଗଗୁଡ଼ିକର ସମାଧାନ କରିବେ। ଯୋଜନା ଏବଂ କାର୍ଯ୍ୟକଳାପ ବିଷୟରେ ଜ୍ଞାନ ଥିବା, ପର୍ଯ୍ୟାପ୍ତ ସମ୍ଭଳ ସହିତ ଉତ୍ସର୍ଗୀକୃତ ଅଭିଯୋଗ ସେଲ୍ ପ୍ରତିଷ୍ଠା କରିବାକୁ ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି। ନାଗରିକମାନଙ୍କୁ ସମାଧାନ ହୋଇଥିବା ଅଭିଯୋଗ ଉପରେ ମତାମତ ମେସେଜ୍ ଏବଂ ଇମେଲ୍ ମାଧ୍ୟମରେ ଜଣାଇ ଦିଆଯିବ। କେନ୍ଦ୍ରୀୟ ଜନ ଅଭିଯୋଗ ସମାଧାନ ଏବଂ ନିରୀକ୍ଷଣ ପ୍ରକ୍ରିୟା ପୋର୍ଟାଲ 2022ରୁ 2024 ମଧ୍ୟରେ ପ୍ରାୟ 60 ଲକ୍ଷ ଜନ ଅଭିଯୋଗର ସମାଧାନ କରିଛି। 2022 ନୀତି ନିର୍ଦ୍ଦେଶାବଳୀ ଅଧୀନରେ ଅଭିଯୋଗ ସମାଧାନ ସମୟସୀମା 30 ଦିନ ରହିଥିବାବେଳେ ଏବେ ଏହାକୁ 21 ଦିନକୁ ହ୍ରାସ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ କଥା ହୋଇ ୟୁକ୍ରେନ୍ର ସ୍ଥିତି ସମେତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଗତକାଲି କଲ୍ କରିଥିଲେ। ଗଣତନ୍ତ୍ର, ଆଇନ୍ର ଶାସନ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କର ମିଳିତ ମୂଲ୍ୟବୋଧ ଉପରେ ଆଧାରିତ ଭାରତ ଆମେରିକା ବ୍ୟାପକ ଗ୍ଲୋବାଲ୍ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ପ୍ରତି ରାଷ୍ଟ୍ରପତି ବାଇଡେନ୍ଙ୍କ ଗଭୀର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଭାରତ ଆମେରିକା ଭାଗିଦାରୀ ଉଭୟ ଦେଶର ଜନସାଧାରଣ ତଥା ସମଗ୍ର ମାନବଜାତିକୁ ଉପକୃତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ମତ ପ୍ରକାଶ ପାଇଥିଲା। ୟୁକ୍ରେନ୍ ସ୍ଥିତି ଉପରେ ଆଲୋଚନା କରିବା ସମୟରେ ଶ୍ରୀ ମୋଦି ରାଷ୍ଟ୍ରପତି ବାଇଡେନ୍ଙ୍କୁ ତାଙ୍କ ୟୁକ୍ରେନ୍ ଗସ୍ତ ସମ୍ପର୍କରେ ସୂଚନା ଦେଇଥିଲେ। ସେ ଆଲୋଚନା ଓ କୂଟନୀତି ମାଧ୍ୟମରେ ସେଠାରେ ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ପୂର୍ଣ୍ଣ ସମର୍ଥନ ଜଣାଇଥିବା କହିଛନ୍ତି। ଅନ୍ୟପକ୍ଷରେ ଦୁଇ ନେତା ବାଂଲାଦେଶର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆଇନ ଶୃଙ୍ଖଳା ବଜାୟ ରଖିବା ସହ ବାଂଲାଦେଶରେ ସଂଖ୍ୟାଲଘୁ ବିଶେଷକରି ହିନ୍ଦୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟସ୍ଥଳୀରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ଓ ନିରାପତ୍ତା ନିମନ୍ତେ ପ୍ରସ୍ତାବ ସୁପାରିଶ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଜାତୀୟ ଟାସ୍କଫୋର୍ସର ଆଜି ପ୍ରଥମ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଟାସ୍କଫୋର୍ସରେ କେନ୍ଦ୍ର ଗୃହ ସଚିବ, ଜାତୀୟ ଚିକିତ୍ସା ଆୟୋଗର ଅଧ୍ୟକ୍ଷ ସର୍ଜନ ଭାଇସ୍ ଆଡମିରାଲ୍ ଆର୍ ସରିନ୍, ଏମ୍ସର ନିର୍ଦ୍ଦେଶକ ଡାକ୍ତର ଏମ୍ ଶ୍ରୀନିବାସ ଏବଂ ଏମ୍ସର ନ୍ୟୁରୋଲୋଜି ବିଭାଗର ପୂର୍ବତନ ପ୍ରଫେସର ଡାକ୍ତର ପଦ୍ମ ଶ୍ରୀବାସ୍ତବ ରହିଛନ୍ତି। କୋଲକାତାର ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲରେ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଡାକ୍ତରୀ ବୃତ୍ତିଜୀବୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜାତୀୟ ଟାସ୍କଫୋର୍ସ ଗଠନ କରିଥିଲେ। 3 ସପ୍ତାହ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଏବଂ 2 ମାସ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଟାସ୍କଫୋର୍ସକୁ ନିର୍ଦ୍ଦେଶ ଦେଇଥିଲେ। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି 16 ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ଦଳ ପମ୍ପୋରରୁ ସୟଦ ଶୌକତ ଗୟୁର ଆନ୍ଦ୍ରାବି, ସୋପିଆନରୁ ଜାଭେଦ ଅହମ୍ମଦ କାଦ୍ରୀ, ରାଜପୁରାରୁ ଅର୍ଶିଦ୍ ଭଟ୍ଟ, ଅନନ୍ତନାଗରୁ ଆଇନଜୀବୀ ସୟଦ ୱଜାହତ, କିସ୍ତିୱାରରୁ ସୁଶ୍ରୀ ଶଗୁନ ପରିହାର, ଡୋଡାରୁ ଗଜୟ ସିଂ ରାଣା ଏବଂ କୋକେରନାଗରୁ ଚୌଧୁରୀ ରୋଶନ ହୁସେନ ଗୁଜରଙ୍କୁ ଟିକେଟ୍ ଦେଇଛି। ସେହିପରି ରାମବନା ସନୁ, ରାକେଶ ଠାକୁର, ବନିହାଲୁ ସଲିମ ଭଟ୍ଟ ଏବଂ ଡୋଡା ପଶ୍ଚିମରୁ ଶକ୍ତିରାଜ ପରିହାର ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷରେ କଂଗ୍ରେସ 9 ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ଦଳ ଏହାର ନେତା ଗୁଲାମ ମହମ୍ମଦ ମୀରଙ୍କୁ ଦୁରୁ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବାବେଳେ ଶେଖ୍ ରିଆଜ୍କୁ ଡୋଡା ଆସନରୁ ପ୍ରାର୍ଥୀ କରିଛି। ଡୋଡା ପଶ୍ଚିମ ବିଧାନସଭା ଆସନରୁ ପ୍ରଦୀପ କୁମାର ଭଗତ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଜାମ୍ମୁ କାଶ୍ମୀରର 90 ଆସନ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ସେପ୍ଟେମ୍ବର ମାସ 18 ତାରିଖରୁ 3ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର 4 ତାରିଖରେ ଭୋଟ୍ ଗଣତି ହେବ। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ବରିଷ୍ଠ ନେତା ଚମ୍ପେଇ ସୋରେନ ଚଳିତ ମାସ 30 ତାରିଖରେ ରାଞ୍ଚିରେ ବିଜେପିରେ ଯୋଗଦେବେ। ଝାଡ଼ଖଣ୍ଡ ନିର୍ବାଚନ ସହ ପ୍ରଭାରୀ ତଥା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ସୋରେନ ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ। ନିକଟରେ ଚମ୍ପେଇ ସୋରେନ ଜେଏମ୍ଏମ୍ ନେତୃତ୍ୱ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଥିଲେ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ 25 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ସିଆର୍ପିଏଫ୍ ଉପମହାନିର୍ଦ୍ଦେଶକଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏହି ମାଓବାଦୀଙ୍କ ଉପରେ 29 ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଛତିଶଗଡ଼ ସରକାରଙ୍କ ଥଇଥାନ ନୀତି ଅଧୀନରେ 25,000 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ପୁଲିସ୍ ଅଧୀକ୍ଷକ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ମଙ୍କିପକ୍ସର ମାରାତ୍ମକ ପ୍ରକୋପକୁ ରୋକିବା ପାଇଁ 6 ମାସର ବିଶ୍ୱସ୍ତରୀୟ ଯୋଜନା ପ୍ରସ୍ତୁତ କରିଛି। ଏଥିରେ ସମନ୍ୱିତ ବୈଶ୍ୱିକ, ଆଞ୍ଚଳିକ ଏବଂ ଜାତୀୟ ପ୍ରୟାସ ମାଧ୍ୟମରେ ମଙ୍କିପକ୍ସର ସଂକ୍ରମଣ ରୋକିବା ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବରରୁ 2025 ଫେବୃୟାରୀ ପର୍ଯ୍ୟନ୍ତ 135 ନିୟୁତ ଆମେରିକୀୟ ଡଲାର ପାଣ୍ଠି ଏଥିରେ ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି। ଏହି ଯୋଜନାରେ ସର୍ବାଧିକ ବିପଦରେ ଥିବା ଲୋକଙ୍କ ପାଇଁ ଟିକାକରଣ ବ୍ୟବସ୍ଥା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ବ୍ରାଜିଲ୍ ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା ଆଜି ନୂଆଦିଲ୍ଲୀରେ 9ମ ଭାରତ ବ୍ରାଜିଲ୍ ଯୁଗ୍ମ ଆୟୋଗ ବୈଠକରେ ସହ ଅଧ୍ୟକ୍ଷତା କରିବେ। ବ୍ରାଜିଲ୍ ବୈଦେଶିକ ମନ୍ତ୍ରୀ 4 ଦିନିଆ ଭାରତ ଗସ୍ତରେ ଆସି ଶନିବାର ଦିନ ରାଜଧାନୀରେ ପହଞ୍ଚିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଶ୍ରୀ ଭିଏରାଙ୍କ ଗସ୍ତ ଭାରତ ଏବଂ ବ୍ରାଜିଲ୍ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଅଧିକ ପ୍ରୋସାହିତ କରିବ। ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ଏବଂ ଶ୍ରୀ ଭିଏରା ଗତବର୍ଷ ଭାରତର G20 ଅଧ୍ୟକ୍ଷତାରୁ ଦୁଇ ଦେଶ କିପରି G20ର ପ୍ରମୁଖ ଫଳାଫଳକୁ ଆଗେଇ ନେଇପାରିବେ ସେ ବିଷୟରେ ବକ୍ତବ୍ୟ ରଖିବେ। 2024 ନଭେମ୍ବର ପର୍ଯ୍ୟନ୍ତ ବ୍ରାଜିଲ୍ G20ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି। 2024ରେ ବ୍ରାଜିଲ୍ G20 ଅଧ୍ୟକ୍ଷତା ସମୟରେ ଟ୍ରୋଇକାରେ ଭାରତ, ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକାକୁ ନେଇ ବୈଠକ କରିବ। ନଭେମ୍ବର 18-19 ତାରିଖ ପର୍ଯ୍ୟନ୍ତ ରିଓ ଡି ଜେନେରିଓରେ ବ୍ରାଜିଲ୍ G20 ନେତା ସମ୍ମିଳନୀ ଆୟୋଜନ କରିବ ବୋଲି ଜଣାପଡ଼ିଛି। ଫରାକ୍କା ବ୍ୟାରେଜ୍ ଗେଟ୍ ଖୋଲିବା ଦ୍ୱାରା ନଦୀର ତଳମୁଣ୍ଡରେ ଗଙ୍ଗା ଓ ପଦ୍ମା ନଦୀରେ ପ୍ରାକୃତିକ ଗତିପଥରେ ଜଳ ପ୍ରବାହିତ ହେବା ଏକ ସ୍ୱାଭାବିକ ଋତୁକାଳୀନ ପ୍ରକ୍ରିୟା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଫରାକ୍କା ବ୍ୟାରେଜ୍ର ଗେଟ୍ ଖୋଲିବା ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଗଙ୍ଗା ନଦୀ ଅବବାହିକା ଜଳଭଣ୍ଡାର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି ପାଇବା କାରଣରୁ ଏପରି ହେଉଛି। ସେ କହିଛନ୍ତି ଫରାକ୍କା ଡ୍ୟାମ୍ ନୁହେଁ, କେବଳ ଏକ ବ୍ୟାରେଜ୍, ଏବଂ ଯେତେବେଳେ ବି ଜଳସ୍ତର ସର୍ବାଧିକ ସ୍ତରରେ ପହଞ୍ଚିଥାଏ ସେତେବେଳେ ଯାହା ବି ଜଳ ପ୍ରବାହ ହୁଏ ତାହା ତଳମୁଣ୍ଡକୁ ଯାଇଥାଏ। ସେ କହିଛନ୍ତି ଯେ ଫରାକ୍କା କେନାଲକୁ 40,000 କ୍ୟୁସେକ୍ ଜଳ ପଠାଇବା ପାଇଁ ଏହା ଏକ ଢାଞ୍ଚା ଯାହା ମାଧ୍ୟମରେ ଗଙ୍ଗା ଏବଂ ପଦ୍ମା ନଦୀର ଗେଟ୍ ଦ୍ୱାରା ନିୟନ୍ତ୍ରିତ କରାଯାଇ ବାଂଲାଦେଶକୁ ଜଳ ପ୍ରବାହ କରାଯାଏ। ଆଇସିସି ମହିଳା 2024 T20 ବିଶ୍ୱକପ୍ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଅକ୍ଟୋବର 4 ଦୁବାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଅକ୍ଟୋବର 6 ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ସେହିପରି ତୃତୀୟ ମ୍ୟାଚ୍ ଅକ୍ଟୋବର 9 ଦୁବାଇରେ ଖେଳାଯିବ। ଅଭିଯାନର ଶେଷ ମୁକାବିଲା ଅକ୍ଟୋବର 13 ଅଷ୍ଟ୍ରେଲିଆ ବିପକ୍ଷରେ ହେବ ବୋଲି ଜଣାପଡ଼ିଛି। ଜନ ଅଭିଯୋଗ ପରିଚାଳନା ନିମନ୍ତେ ବିସ୍ତୃତ ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର। ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଗଠିତ ଜାତୀୟ ଟାସ୍କଫୋର୍ସର ଆଜି ବସିବ ପ୍ରଥମ ବୈଠକ। ବିଜେପିରେ ଯୋଗଦେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତୀୟ ମହିଳା କ୍ରିକେଟ୍ ଦଳ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।